tranquila.
ଏସବୁ କଥା ବିଲକୁଲ ଭଲ ଲାଗେନି, ଆଉ ଆଗକୁ ଏମିତି କେବେ ବି କହିବନି।